ନମସ୍କାର ଶ୍ରୋତା ବନ୍ଧୁ, ଆସନ୍ତୁ ଶୁଣିବା ସମଧ୍ୱନିର ଗଳ୍ପ ପଡ଼କାଷ୍ଟ କାର୍ଯ୍ୟକ୍ରମ। ଏଥିରେ ଆମେ ଛୋଟ ଛୋଟ ଗଳ୍ପ ଶୁଣିବା ପାଇଁ ପାଇବା। ଆଜି ଆମକୁ ଗଳ୍ପ ଶୁଣାଉଛନ୍ତି ଅଞ୍ଜଳି ଆଚାର୍ଯ୍ୟ।
ନମସ୍କାର, ମୋ ନିଜସ୍ୱ କାହାଣୀ ରାଣୀ। ପୁରୀ ବେଳାଭୂମି, ଦିନସାରା ତ ଲୋକ, ହେଲେ ସନ୍ଧ୍ୟାବେଳକୁ ଅଧିକ ଗହଳି। ଜଗନ୍ନାଥ ଦର୍ଶନ କରିବା ପାଇଁ ଭାରତ ବାହାରୁ ଲୋକ ଆସନ୍ତି। ଜଗନ୍ନାଥ ଦର୍ଶନ ସାଙ୍ଗରେ ବିଶେଷ ଆକର୍ଷଣ ହେଲା ସମୁଦ୍ରକୂଳର ଏହି ବେଳାଭୂମି। ସମୁଦ୍ର ଚଞ୍ଚଳ, ହେଲେ କୂଳରେ ପିଟି ହେଉଥିବା ଲହଡ଼ିର ନାଟ ରୋମାଞ୍ଚକର। ସେ ପିଟି ହେଉଥିବା ଲହଡ଼ିରେ ଯାତ୍ରୀ ଏକାକାର ହେବାରି ଆନନ୍ଦ ପାଆନ୍ତି। ଯାତ୍ରୀଙ୍କ ଭିଡ଼ ଯୋଗୁଁ ବେଳାଭୂମିରେ ବେଲୁନବାଲା, ଶଙ୍ଖ, ମୋତି, ଲେମ୍ବୁ ପାଣି, ଗରମ ଚା ବିକାଳି ଆଦିଙ୍କ ଭିଡ଼। ସେ ଭିଡ଼ରେ ରାଜୁର ଓଟ ତ ନୁହେଁ, ଓଟଣୀ ରାଣୀ ପିଲା ଚଢ଼ନ୍ତି, ଓଟ ବସିବା ମଜା ନିଅନ୍ତି। ରାଜୁ ତା ରାଣୀକୁ ଭଲ ଭାବରେ ସଜେଇଛି। ତା ଲମ୍ବା ଗଳାରେ ଚାରି ରଙ୍ଗର ଭିନ୍ନ ଭିନ୍ନ କପଡ଼ା ବାନ୍ଧିଛି, ପୁଣି ଗଳାର ପ୍ରଥମ ଭାଗରେ ହାର, ଆଖିର ତଳକୁ ମୁହଁରେ ଗୋଟିଏ ଚମକଦାର ବ୍ୟାଣ୍ଡ ବାନ୍ଧିଛି, ପିଠିରେ ପିଲା ବସିବା ପାଇଁ ସୁନ୍ଦର ପାଲିଙ୍କି, ପୁଣି ଚାନ୍ଦୁଆ ଭଳି ଲମ୍ବା କପଡ଼ା ଦି ଆଡ଼କୁ ଝୁଲୁଛି। ପାଲିଙ୍କିର ଆଗରେ ଏକ ବଡ଼ ଟେଡ଼ି ବିୟର ରଖିଛି ତା ରାଣୀ, ତା ପାଇଁ ସବୁକିଛି। ଗୋଟିଏ ପିଲାକୁ ଥରେ ଓଟରେ ବସେଇ ଏପଟ ସେପଟ ଦୁଇଥର ବୁଲେଇ ଦେଲେ 40 ଟଙ୍କା। ଚକାଚକ ବେଳାଭୂମିରେ ତା ରାଣୀ ଆହୁରି ସୁନ୍ଦର ଦିଶେ। ରାଜୁ ଗର୍ବ କରେ, ଦୁନିଆର ସବୁଠୁ ସୁନ୍ଦରୀ ତା ରାଣୀ। କେବେ ପ୍ରେମିକ ପ୍ରେମିକା ତ କେବେ ଛୋଟ ପିଲା ନେଇ ରାଣୀର ବେଳାଭୂମିରେ ପାଦରେ ଚାଲିବା ହେଲା କାମ। କି ସୁନ୍ଦର ଚାଲି, ତାକୁ ଦେଖି ରାଜୁର ଛାତି କୁଣ୍ଡେ ପୋଟ। ସେଇଥିରେ ଭଲ ପଇସା ରୋଜଗାର ହୁଏ। ରାଜୁର ପରିବାରର ଆଶ୍ରା ହେଲା ରାଣୀର ଏଇ ଆତ୍ମବିଶ୍ୱାସ ଭରା ଚାଲି। ରାଣୀ ଭଳି ରାଜୁର କାହାଣୀ ହେଲେ କମ୍ ବିଚିତ୍ର, ଅନେକ ବର୍ଷ ତଳର କଥା। ବଡ଼ ଏକ ଗାଡ଼ି ଆସି ଚନ୍ଦନପୁରରେ ଅଟକିଲା, ପୁରୀ ଆଉ ଅଳ୍ପ ବାଟ। ଗାଡ଼ିରୁ ଓହ୍ଲେଇ ସମସ୍ତେ ଚା ଜଳଖିଆ କଲେ। ସେ ଭିତରେ ଥିଲା ଅନାଥ ଶିଶୁ 10 ବର୍ଷର ରାଜୁ। ଜଳଖିଆ ସାରି ଗାଡ଼ି ବାହାରିଗଲା ବେଳକୁ ସେ ଭୁଲି ହୋଇଗଲା। ସୁଦୂର ରାଜସ୍ଥାନର ସେଠ ପରିବାର, ରାଜୁ ସେଠଙ୍କ ଘରେ କାମ କରେ। ପୁଣି ସେମାନେ ଫେରିଆସି ତାକୁ ଖୋଜିଲା ବେଳକୁ ସେ ପୁରୀର ଦାସ ମହାପାତ୍ରଙ୍କ ଘରେ। ପିଲାଟିକୁ କାନ୍ଦୁଥିବାର ଦେଖି ପଣ୍ଡିତେ ତାକୁ ନିଜ ଘରକୁ ଆଣି ସାରିଲେଣି। ରାଜୁ କହୁଥାଏ, ଖାଲି ଗୋଟିଏ ବଡ଼ ଘରେ ମୁଁ କାମ କରୁଥିଲି, ଗାଁ ବାପା ମାଆଙ୍କ ନାଁ କିଛି କହିପାରୁନଥିଲା। ପଣ୍ଡିତେ କହିଲେ, ମୋ ଚାରି ପୁଅ, ଆଜିଠୁ ତୁ ପଞ୍ଚମ ହେଲୁ। ରାଜୁ ତାଙ୍କ ଘରେ ରହି କାମ କଲା ପୁଅ ଭଳି। ଓଡ଼ିଆ ବିଧାନରେ ରାଜୁର ବ୍ରତଘର ବି ହେଲା। ଖାଲି ସେତିକି ନୁହେଁ, ବୟସ ହେଲାରୁ ଗରିବ ଘରର ଝିଅଟେ ଦେଖି ପଣ୍ଡିତେ ତାର ବାହାଘର ବି କରେଇଦେଲେ। ପାଠ ପଢ଼ିନି ପିଲାଟି କରିବ କ'ଣ, ସେଇ ଦାସ ମହାପାତ୍ରଙ୍କ ପାଦ ତଳେ ପଡ଼ି ରହିଥାଏ। ପଣ୍ଡିତଙ୍କ ପୁଅମାନେ କେବେ କେବେ ରାଗନ୍ତି, କାହିଁକି କେଜାଣି ସେ ବୁଝିପାରେନା। ରାଜୁ ଜାଣିଛି ସେ ବୁଢ଼ାର ପୁଅ ନୁହେଁ, ହେଲେ ବୁଢ଼ା ତା ପାଇଁ ବାପଠୁ ଅଧିକ। ସେ ବୁଢ଼ା ପାଖରେ କିଛି ଅର୍ଦଳି କରେନା। ବୁଢ଼ା କିନ୍ତୁ ରାଜୁ ପାଇଁ ବଡ଼ ଚିନ୍ତାରେ ଥାନ୍ତି। ପଡ଼ୋଶୀ ଗାଁରେ ବେଣୁ ବୋଲି ଲୋକଟି ଓଟୋ ରଖିଥିଲା, ତା ଓଟଣୀ ଏବେ ପିଲା ଦେଇଛି, ସେ ତାକୁ ସମ୍ଭାଳି ପାରିବନି। କହିଲେ, ମୁଁ ତୋ ପାଇଁ ଓଟୋଟି କିଣିଦେବି, ତୁ ସମ୍ଭାଳି ପାରିବୁ ରାଜୁ? ରାଜୁ ପ୍ରଥମେ ଡରିଲା, ଏତେ ବଡ଼ ଜନ୍ତୁଟାକୁ ମୁଁ କ'ଣ ସମ୍ଭାଳି ପାରିବି? ଶେଷରେ ହଁ କଲା। ବହୁତ ଛୋଟଟେ ଥିଲା ରାଣୀ, କେତେ ଦିନରୁ ଆସିଲାଣି ତା ପାଖକୁ। ଗେଲରେ ତାକୁ ରାଜୁ ତାକୁ ରାଣୀ ଡାକେ, କଣ୍ଟା ଗଛ ଆଣିଦିଏ। ରାଣୀ ସାଥିରେ କଥା ବି ହୁଏ, ସେ ତା ପିଲାଦିନର ସାଙ୍ଗ। ରାଣୀର ଦେହ ଅସୁଖ ହେଲେ ତାକୁ ଭଲ ଲାଗେନା। ଏଇ ସମୁଦ୍ରକୂଳର ତମ୍ବୁ ଘରଟା ବି ଦାସ ମହାପାତ୍ର ଦେଇଥିଲେ ତାକୁ। ସେଇ ଦିନରୁ ସେ ଫେରିକି ଚାହିଁନି, ବଡ଼ ଖୁସିରେ ସେ ତା ସ୍ତ୍ରୀ ଓ ରାଣୀ ରୁହନ୍ତି ଏଠି। ଜୀବନରେ କ'ଣ ଦେଖିଥିଲା ଯେ ତାକୁ ଅବଶୋଷ ଲାଗିବ? ଅବଶୋଷ ନାହିଁ, ତେଣୁ ଜୀବନରେ ଦୁଃଖ ବି ନାହିଁ, ବଡ଼ ଖୁସିରେ ସେ ରହୁଥିଲା। ସୁଖ କହିଲେ ସେ ମାପୁଥିଲା କେତେ ପିଲା ଦିନରେ ଅଟୋରେ ବସିଲେ ଓ କେତେ ଟଙ୍କା ମିଳିଲା। ସେଇଥିରେ ତା ପରିବାର ଚଳେ। ରାତି 10ଟାରେ ସେ ଫେରେ ଘରକୁ। ସ୍ତ୍ରୀ ଯାହା ରାନ୍ଧିଥିବ ଖାଇ ତମ୍ବୁର ଗୋଟିଏ କୋଣରେ ସେ ଶୋଇପଡ଼େ, ପାଖରେ ରାନୀ ଶୁଏ। ଭୋର 4ଟାରୁ ରାତି 11ଟା ପର୍ଯ୍ୟନ୍ତ ପାଦରେ ଚାଲିଥିବାରୁ ନିଦ ବେଢ଼ିକି ରହିଥାଏ। ରାନୀ ଗୋଟିଏ ଗୋଡ଼ ରାଜୁ ଦେହରେ ଲଦିକି ଶୋଇଥିବ। କେମିତି ସକାଳେ ସୂର୍ଯ୍ୟ ମୁଣ୍ଡ ଉଠେଇ ସମୁଦ୍ରରେ ବିଛେଇ ଦିଅନ୍ତି କିରଣ ସେ ଦେଖେ। କଣ୍ଟା ଗଛରୁ କିଛି କାଟି ଆଣି ରଖେ ତା ରାନୀ ପାଇଁ। ତା ତମ୍ବୁ ପାଖକୁ ଲାଗି ଯମୁନା ପ୍ରସାଦର ତମ୍ବୁ। ଯମୁନା ଏଇ କିଛି ବର୍ଷ ହେଲା ରାଜସ୍ଥାନରୁ ଆସିଛି। ତା ସାଙ୍ଗରେ ଏଇ ସମୁଦ୍ର ବେଳାରେ ସେ ବି ଅଟୋ ଚଲାଏ। ହେଲେ ଯମୁନାର ଅଟୋ କ'ଣ ରାନୀର ସରି ହେବ? ରାନୀ ତ ଦେଖିବାକୁ ଯେମିତି, କାମ ବି ସେମିତି। ରାତିରେ ନିଦ ଭାଙ୍ଗିଗଲେ ଦେଖେ ରାନୀ ଛଟପଟ ହେଉଛି। ଭାବେ ତାର ଗୋଡ଼ ବିନ୍ଧା ହେଉଥିବ, ଆଉଁସି ଦେବ କି? ସ୍ତ୍ରୀ କୁହେ, ତୁମ ହାତ ବାଜିଲେ ସେ ଉଠି ପଡ଼ିବ, ତାକୁ ଶୋଇବାକୁ ଦିଅ। ଯମୁନା ଠାରୁ ରାଜୁ ରାଜସ୍ଥାନର କଥା ଶୁଣେ। ଦିନେ ସେ ସେଇଠୁ ଆସିଥିଲା, କେଉଁ ଗାଁ କେଉଁ ସହର ତାର କିଛି ମନେ ନାହିଁ। ରେଗିସ୍ତାନରେ ଖାଲି ବାଲି, ସେଇ ବାଲିରେ ଏଇ ଅଟୋମାନେ ଭଲ ଚାଲନ୍ତି। ମାଇଲ ମାଇଲ ବାଲିରେ ଚାଲି ଚାଲି ଅଟୋ କୁଆଡ଼େ ହାଲିଆ ହୋଇପଡ଼େ। ରାଜୁ ପାଇଁ ଏସବୁ କାହାଣୀ ଭଳି। ରାନୀ ବେଳେବେଳେ କଥା ମାନେ ନା, ପାଣି ପିଏ ନା ବେଶୀ, ଖାଇଲା ବେଳେ ବି ଅମାନିଆ ହୁଏ। ସେ ରାନୀକୁ କୁହେ, ତୁ ଏମିତି ଅଜଟ ହେଲେ ତୋତେ ଯମୁନା ସାଙ୍ଗରେ ରାଜସ୍ଥାନ ପଠାଇଦେବି। ଭଲ ହୋଇଛି ରାନୀ, ତୁ ମୋ ସହିତ ରହିଛୁ, ନହେଲେ ଚଟ୍ ଚଟ୍ ବାଲିରେ ତୋ ପାଦ ଜଳି ଯାଆନ୍ତା। ଏମିତିରେ ଦେଖିଲେ ସେମାନେ ତିନି ପ୍ରାଣୀ। ଘରେ ପୁଅଟିଏ ଜନ୍ମ ହେଲା ପରେ ତାକୁ ମିଶାଇ 4 ପ୍ରାଣୀ ହେଲେ। ଏବେ ରାଜୁର 5 ବର୍ଷର ପୁଅ ବି ଯାଉଛି ସାଥିରେ, ଓଟ ସହିତ ସେ ବି ଚାଲି, ମନ ନହେଲେ ବସିପଡ଼େ। ତା ପୁଅ ଖୁସି ଥିଲେ ରାଜୁ ବି ଅଧିକ ଉତ୍ସାହରେ ଡାକ ପକାଏ, ଉଁଟ କାଶବାରି ଆଉ ଆଉ ମଜା ଲେଲୋ। ସାରା ଭାରତର ଲୋକ ଭିଡ଼ ଏଠି, ଜଗନ୍ନାଥ ଧାମ ପୁରୀ ତୀର୍ଥସ୍ଥଳୀ, ତେଣୁ ଲୋକଙ୍କ ଭାରି ଭିଡ଼। କେବେ କେବେ ବିଦେଶୀ ଲୋକ ବି ଆସନ୍ତି। ସେଭଳି ଗ୍ରାହକ ପାଇଲେ ରାଜୁର ରୋଜଗାର ସେଦିନ ବଢ଼ିଯାଏ। ରାଜୁ ସେମାନଙ୍କୁ କମ୍ ସିଟ୍ ଥ୍ୟାଙ୍କ ୟୁ ବୋଲି କୁହେ। ସେଦିନ ରାଜୁ ଘରେ ପିଠାପଣା ହୁଏ, ପୁଅ ପାଇଁ ନୂଆ ଜୋତା ଓ ଜାମା ବି କିଣା ହୁଏ। ରାନୀକୁ ଭଲ ଖାଇବା ମିଳେ। ରାଜୁ ଭାବେ ତା ପୁଅ ଦିନେ ପାଠ ପଢ଼ି ବିଦେଶୀ ଲୋକଙ୍କ ଭଳି ଅନର୍ଗଳ ଇଂରାଜୀ କହିବ, ସାହେବ ହେବ। ସମୟର ଲହଡ଼ିରେ ଦିନ ଗଡ଼ୁଥାଏ। ଦିନେ ଦେଖିଲା ଦାସ ମହାପାତ୍ରଙ୍କ ବଡ଼ ପୁଅ ସମୁଦ୍ରରୁ ମାଟି ଢାଳରେ ପାଣି ଧରି ଯାଉଛି। ସେ ରାନୀକୁ ଛାଡ଼ିଦେଇ ଦୌଡ଼ିଲା ତା ବଡ଼ ଭାଇ ପାଖକୁ। ଶୁଣିଲା ପଣ୍ଡିତଙ୍କ ଦେହାନ୍ତ ହୋଇଛି, ଦୌଡ଼ିଗଲା ସ୍ୱର୍ଗଧାମକୁ। ତା ବାପାକୁ କୋକେଇରେ ଶୋଇ ଦିଆ ହୋଇଛି। ରାଜୁ ଦେଖି ଆଉଁସି ଆଣିଲା, ପାଦ ଧରି ମୁଣ୍ଡିଆ ମାରିଲା, ଆଉ କହୁଥାଏ, ମୋ ବାପାଙ୍କୁ ଯେମିତି କଷ୍ଟ ନ ହେବ ସେମିତି ଜୁଏ ଜଳେଇବ। ତାର ଏଇ ପାଗଳ ପ୍ରାୟ ଅବସ୍ଥା ଦେଖି ବାକି 4 ଭାଇ ତାକୁ ଟାଣି ଆଣି ଅଲଗା କଲେ। ବଡ଼ ଭାଇ କହିଲେ, ରାଜୁ ସେ ତୋର ହିଁ ଅସଲ ବାପା ଥିଲେ। ମନକୁ ମନେଇ ରାଜୁ ଫେରି ଆସିଲା ତା ତମ୍ବୁକୁ। ତା ଆଖିରେ ଗଡ଼ି ଯାଉଥିବା ଲୁହ ଦେଖି ରାନୀ ବି ସେଦିନ କିଛି ଖାଇପାରିଲା ନାହିଁ। ଦେଖୁ ଦେଖୁ ପୁଅ ବଡ଼ ହେଲା, ଭଲ ପାଠ ପଢ଼ି ବଡ଼ ଅଫିସର ହେଲା। ପୁଅ କହେ, ବାପା ତୁମେ ଆଉ ତମ୍ବୁରେ ରୁହ ନା। ହେଲେ ରାଜୁର ମନ ମାନେ ନା, ସେ ତା ଅଟୋକୁ ଛାଡ଼ିପାରେନା। ସ୍ତ୍ରୀ ବି ଯିବ ବା କୁଆଡ଼େ, ସେମାନେ ସେଇ ତମ୍ବୁରେ ରୁହନ୍ତି। ତା ପୁଅ ଏଇ ସମୁଦ୍ର ବେଳାରେ ଯେଉଁ ମଜା ନେଇଛି କେବେ ଭୁଲିପାରେନା। ସେ ତ ତା ବାପା କାମ ଦେଖି ବଡ଼ ହୋଇଛି। ଅନ୍ୟ ସହରରେ ଚାକିରି ହେଲେ ବି ପୁରୀ ଆସିଲେ ସେ ତମ୍ବୁରେ ରୁହେ। କୁହେ, ବାପା କେତେଦିନ ତୁମେ ଏମିତି ଚଳିବ? ଅଟୋକୁ ବିକ୍ରି କରିଦିଅ, ଚାଲ ମୋ ସହିତ ସହରରେ ରହିବା। ତା ପୁଅ କଥା ଶୁଣି ରାଜୁ ଭାବେ, ସତ କଥା, କେତେଦିନ ସେ ଏ ସମୁଦ୍ର ଜୁଆର ସହିତ ଲଢ଼ୁଥିବ। ଥରେ ଗ୍ରାହକ ଡାକି ଆଣିଲା, ସେ ରାନୀକୁ ବିକ୍ରି କରିବ। ରାନୀ ପାଖରେ ବସି କଣ୍ଟା ଗଛଟେ ଧରି ଖାଉଥାଏ। ଦାମ ଫାଇନାଲ ହେଲା, ଗ୍ରାହକ ଏବେ ରାନୀକୁ ଧରି ଚାଲିଯିବ। ରାଜୁ ସହରରେ ଯାଇ ପୁଅ ପାଖରେ ରହିବ। ରାଜୁକୁ ଲାଗିଲା ରାନୀକୁ ସବୁ କଥା ଜଣା, ତାକୁ ଭଲ ଲାଗୁନି ଏସବୁ। ରାନୀ ରାଜୁର କାନ୍ଧରେ ମୁଣ୍ଡ ରଖି ଶୋଇଲା, ଆଖିରୁ ତାର ଧାର ଧାର ଲୁହ। ରାଜୁ ଆଖିର ଲୁହ ବି ଭଲ ମାନୁନି। ସେ ଧରିଥିବା ଟଙ୍କା ତକ ଫୋପାଡ଼ି ଦେଇ ପୁଅକୁ କହିଲା, ପୁଅରେ ମୁଁ ସହରକୁ ଯିବି ନାହିଁ, ତୋ ମା' ଯଦି ଯିବ ଯାଉ, ଏଇ ଗଡ଼ି ଯାଉଥିବା ବୟସରେ ମୁଁ ରାନୀକୁ ଛାଡ଼ିପାରିବି ନାହିଁ, ସେ ମୋ ଝିଅ, ମୋ ମା'। ରାନୀ ତା ସହିତ ରହିଲା, ପୁଣି ତାଙ୍କ ଦିନ ଚର୍ଚ୍ଚା ଯେମିତି ଚାଲିବା କଥା ସେମିତି ଚାଲିଲା। ସେ ଆଉ ଏବେ ଚିନ୍ତା କରିନି ରାନୀଟାକୁ ଆଉ କାହା ହାତରେ ଦେବ। ପୁଅର ବାହାଘର ହେଲା, ନାତି ନାତୁଣି ହେଲେଣି, ପୁରୀରେ ନୂଆ ଘର ତିଆରି ହେଲା। ହେଲେ ରାଜୁ କୁଆଡ଼େ ଗଲା ନା, ତା ସ୍ତ୍ରୀ ବେଳେବେଳେ ଯାଇ ପିଲାଙ୍କ ସହିତ ରୁହେ, ହେଲେ ରାଜୁ ରାନୀକୁ ଛାଡ଼ି କୁଆଡ଼େ ଯାଏ ନା। ଏବେ ରାନୀ ଏତେଟା ପାରୁନି, କମ୍ ଚାଲେ, ହେଲେ ରାଜୁର ବି ଏବେ ଅଭାବ ନାହିଁ। ସେମାନେ ତମ୍ବୁରେ ଆସି ବିଶ୍ରାମ କରନ୍ତି। ହଠାତ୍ ଦିନେ ରାନୀ ଆଉ ଉଠିପାରିଲାନି, ରାଜୁକୁ ଆସି ତା ସ୍ତ୍ରୀ ଡାକିଲା, ରାନୀର କ'ଣ ହୋଇଛି ଦେଖିବ ଆସ। ରାଜୁ ଧାଇଁଗଲା ରାନୀ ପାଖକୁ, ମୁଣ୍ଡ ଆଉଁସି ଆଣିଲା। ପୁଅକୁ କହିବାରୁ ସେ ଡାକ୍ତର ଡକେଇଲା, ହେଲେ କିଛି ଲାଭ ହେଲା ନା। ରାନୀ ରାଜୁର କୋଳରେ ମୁଣ୍ଡ ରଖି ଚାଲିଗଲା ଆରପାରିକୁ। ଦିନେ ସେ ସ୍ୱର୍ଗଧାମରେ ପଣ୍ଡିତଙ୍କୁ କୋକେଇରେ ଶୋଇବାର ଦେଖିଥିଲା, ଆଜି ରାନୀକୁ ଦେଖୁଛି ସେହି ଅବସ୍ଥାରେ। ପଣ୍ଡିତେ କ'ଣ ତା ଜନ୍ମ କଲା ବାପା ଥିଲେ, ଆଉ ରାନୀ ସେ ରାଜୁର ମା ନା ଝିଅ, ନା ସବୁକିଛି, ନା କେହି ନୁହେଁ, କେବଳ କଣ୍ଟା ଗଛ ଖାଉଥିବା ଆଉ କମ୍ ପାଣି ପିଉଥିବା ଗୋଟିଏ ଡେଙ୍ଗା ପଶୁ। ଏବେ ତାକୁ ଛାଡ଼ି ରାଜୁ ଓ ତା ସ୍ତ୍ରୀ ପୁଅର ବଡ଼ ଘରେ। ରାଜୁ ବୁଢ଼ା ହେଲାଣି, ରାତିରେ କେବେ କେବେ ନିଦ ହୁଏ ନା, ପୁଣି କେବେ ଅଧାଭଙ୍ଗା ନିଦରେ ବାଉଳି ହୋଇ ଡାକେ, ରାନୀ ନିଦ ହେଉନି, ଥକିଗଲୁ କି, ପାଦ ଆଉଁସି ଦେବି କି।